ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଆଜିଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନାକୁ ପୁରିଲା 3 ବର୍ଷ। ଭିତ୍ତିଭୂମି ପରିବର୍ତ୍ତନରେ ପିଏମ୍ ଗତିଶକ୍ତି ଯୋଜନା ଗ୍ରହଣ କରିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସାମ ଏବଂ ଜାମ୍ମୁ କାଶ୍ମୀରର କେତେକ ସ୍ଥାନରେ ଭୂମିକମ୍ପ ଅନୁଭୂତ। ଦୁର୍ଗାପୂଜାର ଶେଷ ଦିନରେ ଆଜି ପଶ୍ଚିମବଙ୍ଗ ଓ ଆସାମରେ ବିସର୍ଜନ ଆରମ୍ଭ। ଏବଂ ଆଇସିସି ମହିଳା T20 ବିଶ୍ୱକପ୍ କ୍ରିକେଟ୍ରେ ଆଜି ମୁହାଁମୁହିଁ ହେବେ ଭାରତ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଓ ସ୍କଟଲାଣ୍ଡ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ 3ଟି ଆଫ୍ରିକୀୟ ରାଷ୍ଟ୍ରକୁ ଗସ୍ତ କରିଛନ୍ତି। ସେହି 3ଟି ଆଫ୍ରିକୀୟ ରାଷ୍ଟ୍ର ହେଉଛି ଆଲଜେରିଆ, ମୌରିଟାନିଆ ଏବଂ ମାଲୱି। ଭାରତୀୟ ରାଷ୍ଟ୍ରପତିଙ୍କର ଏହି 3ଟି ଆଫ୍ରିକୀୟ ରାଷ୍ଟ୍ରକୁ ଏହା ପ୍ରଥମ ଗସ୍ତ। ଗତବର୍ଷ ଭାରତର ଅଧ୍ୟକ୍ଷତା ସମୟରେ ଆଫ୍ରିକୀୟ ସଂଘ G20 ସଦସ୍ୟ ରାଷ୍ଟ୍ରଗୋଷ୍ଠୀରେ ସାମିଲ ହୋଇଥିଲା। ଗସ୍ତ ଅବସରରେ ରାଷ୍ଟ୍ରପତି ଏହି ରାଷ୍ଟ୍ରଗୁଡ଼ିକ ସହ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଆଲୋଚନା କରିବେ। ସେଠାରେ ରହୁଥିବା ପ୍ରବାସୀ ଭାରତୀୟଙ୍କୁ ମଧ୍ୟ ରାଷ୍ଟ୍ରପତି ଭେଟିବାର କାର୍ଯ୍ୟସୂଚୀ ରହିଛି। ଗସ୍ତର ପ୍ରଥମ ପର୍ଯ୍ୟାୟରେ ରାଷ୍ଟ୍ରପତି ଆଜି ରାତିରେ ଆଲଜେରିଆରେ ପହଞ୍ଚବେ। ସେଠାରେ ସେ ଆଲଜେରିଆ ରାଷ୍ଟ୍ରପତି ଆବଦେଲ ମାଦଜିଦ୍ ତୋବେନ୍ଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଆଲୋଚନା କରିବେ। ଭାରତ ଆଲଜେରିଆ ଅର୍ଥନୈତିକ ଫୋରମ ବୈଠକକୁ ରାଷ୍ଟ୍ରପତି ସମ୍ବୋଧନ କରିବା ସହ ଅନ୍ୟ କେତେକ କାର୍ଯ୍ୟକ୍ରମରେ ଯୋଗଦେବେ। ଦ୍ୱିତୀୟ ପର୍ଯ୍ୟାୟରେ ମୌରିଟାନିଆ ଗସ୍ତରେ ଯାଇ ସେଠାକାର ରାଷ୍ଟ୍ରପତି ମହମ୍ମଦ ଆଉଦ୍ ଶେଖ୍ ଏଲ୍ ଗଜୋନିଙ୍କ ସହ ଆଲୋଚନା ବୈଠକରେ ଯୋଗଦେବେ। ସୂଚନାଯୋଗ୍ୟ, ମୌରିଟାନିଆ ଏବେ ଆଫ୍ରିକାନ୍ ୟୁନିୟନ୍ର ସଭାପତି ଦାୟିତ୍ୱ ନିର୍ବାହ କରୁଛି। ମୌରିଟାନିଆଠାରେ ରାଷ୍ଟ୍ରପତି ପ୍ରବାସୀ ଭାରତୀୟଙ୍କ ସହ ମତ ବିନିମୟ କରିବେ। ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ରପତି ଆସନ୍ତା 17 ତାରିଖରେ ମାଲୱିଠାରେ ପହଞ୍ଚବେ। ମାଲୱିର ରାଷ୍ଟ୍ରପତି ଏବଂ ଅନ୍ୟ ଶୀର୍ଷ ନେତୃବୃନ୍ଦଙ୍କ ସହ ବାଣିଜ୍ୟ, ଶିଳ୍ପ ଆଦି ପ୍ରସଙ୍ଗରେ ଆଲୋଚନା କରିବେ। ସେଠାକାର ଶିଳ୍ପୋଦ୍ୟୋଗୀ ଏବଂ ପ୍ରବାସୀ ଭାରତୀୟଙ୍କ ସହ ରାଷ୍ଟ୍ରପତି ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। 19 ତାରିଖରେ ରାଷ୍ଟ୍ରପତି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନାକୁ 3 ବର୍ଷ ପୂରଣ ହୋଇଛି। ଏହି ଜାତୀୟ ମାଷ୍ଟର ପ୍ଲାନ୍ର 3 ବର୍ଷ ପୂର୍ତ୍ତିକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଏହି ପଦକ୍ଷେପ ଭାରତର ଭିତ୍ତିଭୂମିରେ ବିପ୍ଳବ ଆଣିବାରେ ଏକ ପରିବର୍ତ୍ତନକାରୀ ଭାବରେ ଉଭା ହୋଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଗତିଶକ୍ତି ବହୁମୁଖୀ ସଂଯୋଗ ସ୍ଥାପନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି, ଯାହାଫଳରେ ବିଭିନ୍ନ କ୍ଷେତ୍ରରେ ଦ୍ରୁତ ଏବଂ ଅଧିକ ଦକ୍ଷ ବିକାଶକୁ ପ୍ରୋତ୍ସାହନ ମିଳିପାରିଛି। ସେ କହିଛନ୍ତି, ବିଭିନ୍ନ ଅଂଶୀଦାରଙ୍କ ନିରବଚ୍ଛିନ୍ନ ସମନ୍ୱୟ ଯୋଗୁଁ ଏ କ୍ଷେତ୍ରରେ ଦ୍ରବ୍ୟ ଓ ସେବା ପରିବହନ ପରିସୀମା ବୃଦ୍ଧି ପାଇବା ସହ ଅନେକ ଲୋକଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି ହୋଇଛି। ଶ୍ରୀ ମୋଦି କହିଛନ୍ତି, ଗତିଶକ୍ତି ସହିତ ଦେଶ ଏକ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ଅଗ୍ରସର ହେଉଛି, ଯାହା ପ୍ରଗତି, ଉଦ୍ୟୋଗ ଏବଂ ଉଦ୍ଭାବନକୁ ପ୍ରୋତ୍ସାହିତ କରିବ। 2021 ଆଜିର ଦିନରେ ନିରବଚ୍ଛିନ୍ନ ଦ୍ରବ୍ୟ ଏବଂ ସେବା ପରିବହନ ପାଇଁ ପ୍ରଧାନମନ୍ତ୍ରୀ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍ ଆରମ୍ଭ କରାଯାଇଥିଲା। ଏଥିରେ ଭିତ୍ତିଭୂମି ପ୍ରକଳ୍ପର ଯୋଜନା ଓ କାର୍ଯ୍ୟକାରିତାରେ 44ଟି କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ 36ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଅନ୍ତର୍ଭୁକ୍ତ କରାଯାଇଛି। ବିଭିନ୍ନ ମନ୍ତ୍ରଣାଳୟର 15 ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର 208ଟି ବୃହତ ଭିତ୍ତିଭୂମି ପ୍ରକଳ୍ପର ଆକଳନ କରି ଏହି ପଦକ୍ଷେପ ଏକ ମାଇଲଖୁଣ୍ଟ ହାସଲ କରିଛି। ଯୋଜନା ଅଧୀନରେ ଜାତୀୟ ଲଜିଷ୍ଟିକ୍ ନୀତିର ଲକ୍ଷ୍ୟ ହେଉଛି ଦ୍ରବ୍ୟ ଓ ସେବା ପରିବହନ ଖର୍ଚ୍ଚ ହ୍ରାସ କରିବା, 2030 ସୁଦ୍ଧା ଶ୍ରେଷ୍ଠ 25ଟି ଦେଶ ମଧ୍ୟରେ ଥିବା ଭାରତର ଲଜିଷ୍ଟିକ୍ ପ୍ରଦର୍ଶନ ସୂଚକାଙ୍କ ର୍ୟାଙ୍କିଙ୍ଗ୍ରେ ଉନ୍ନତି ଆଣିବା ଏବଂ ଡାଟା ଆଧାରିତ ନିଷ୍ପତ୍ତି ନେବାକୁ ପ୍ରୋତ୍ସାହିତ କରିବା। ଜେନେଭାଠାରେ ଆଜିଠାରୁ ଚଳିତ ମାସ 17 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଆନ୍ତଃ ସଂସଦୀୟ ସଂଘର 149ତମ ସଭାରେ ଯୋଗଦେବା ଲାଗି ଲୋକସଭା ବାଚସ୍କତି ଓମ୍ ବିର୍ଲାଙ୍କ ନେତୃତ୍ୱରେ ଏକ ସଂସଦୀୟ ପ୍ରତିନିଧି ଦଳ ଗସ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ବିର୍ଲା କହିଛନ୍ତି, ଏହି ଗସ୍ତ ସମୟରେ ସେ ଅଧିକ ଶାନ୍ତିପୂର୍ଣ୍ଣ ଏବଂ ସ୍ଥାୟୀ ଭବିଷ୍ୟତ ପାଇଁ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ଉଦ୍ଭାବନର ଉପଯୋଗ ଶୀର୍ଷକ ସଭାକୁ ସମ୍ବୋଧିତ କରିବେ। ଆନ୍ତଃ ସଂସଦୀୟ ସଂଘର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା ବୈଠକରେ ଶ୍ରୀ ବିର୍ଲା ଯୋଗଦେବେ। ଏହାଛଡ଼ା ସେ ଏହି ସଭାରେ ଯୋଗ ଦେଉଥିବା ଅନ୍ୟ ପ୍ରତିପକ୍ଷମାନଙ୍କ ସହ ମଧ୍ୟ ସାକ୍ଷାତ ଆଲୋଚନା କରିବେ। ଶ୍ରୀ ବିର୍ଲା ଜେନେଭାଠାରେ ଥିବା ପ୍ରବାସୀ ଭାରତୀୟଙ୍କ ସହ ଆଲୋଚନା କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ପ୍ରତିନିଧି ଦଳରେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ସିଂ, ଉଭୟ ଗୃହର ମହାସଚିବ ଏବଂ ଅନ୍ୟାନ୍ୟ ସାଂସଦ ରହିଛନ୍ତି। ଆନ୍ତଃସଂସଦୀୟ ସଂଘରେ 180 ଜଣ ସଦସ୍ୟ ଏବଂ 15 ଜଣ ସହଯୋଗୀ ସଦସ୍ୟ ଅଛନ୍ତି। ଏଥିରେ ଚୀନ୍, ଭାରତ ଓ ଇଣ୍ଡୋନେସିଆ ଭଳି ଦେଶର ସଂସଦ ସହ କାବୋ ଭର୍ଦେ, ସାନ୍ ମାରିନୋ ଓ ପଲାଓ ଭଳି ଛୋଟ ଦେଶର ସଂସଦ ମଧ୍ୟ ସାମିଲ ଅଛନ୍ତି। ଆଜି ସକାଳେ କେନ୍ଦ୍ରୀୟ ଆସାମର କେତେକ ସ୍ଥାନରେ 4.2 ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି, ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବା ଖବର ମିଳିନାହିଁ। ସରକାରୀ ତଥ୍ୟ ଅନୁଯାୟୀ ବ୍ରହ୍ମପୁତ୍ର ନଦୀର ଉତ୍ତର ପାର୍ଶ୍ୱରେ ଥିବା ଉଦଲଗୁଡ଼ି ଜିଲ୍ଲାରେ ଆଜି ସକାଳ 7:47ରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଜମ୍ମୁ କାଶ୍ମୀରର ଡୋଡା ଜିଲ୍ଲାରେ ମଧ୍ୟ ଆଜି ସକାଳେ 4.3 ତୀବ୍ରତାର ମଧ୍ୟମ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଗୁଣ୍ଡୋ ଥିଲା। ସକାଳ ପ୍ରାୟ 6:14ରେ ଭୂମିକମ୍ପ ଅନୁଭୂତ ହୋଇଥିଲେ ହେଁ ଏହାର ଅବଧି ବହୁତ କମ୍ ଥିଲା। ଗତ କିଛି ବର୍ଷ ଧରି ଚେନ୍ନାବ ଉପତ୍ୟକାରେ ବାରମ୍ଭାର ଭୂମିକମ୍ପ ଅନୁଭୂତ ହେଉଛି ଏବଂ ବିଶେଷଜ୍ଞମାନେ କହିଛନ୍ତି ଏଭଳି ମଧ୍ୟମ ଧରଣର ଭୂମିକମ୍ପ ଅନୁଭୂତ ହେବା ଦ୍ୱାରା ଭୂମିର ଚାପ ହ୍ରାସ ପାଇଥାଏ, ଫଳରେ ବଡ଼ ଭୂମିକମ୍ପ ହେବାର ସମ୍ଭାବନା କମ୍ ହୋଇଥାଏ। ପଶ୍ଚିମବଙ୍ଗ ଏବଂ ଆସାମରେ ଦୁର୍ଗାପୂଜାର ଶେଷ ଦିନରେ ଆଜି ବିଜୟା ଦଶମୀରେ ମୂର୍ତ୍ତି ବିସର୍ଜନ ଆରମ୍ଭ ହୋଇଛି। ଗତକାଲି ମଧ୍ୟ କେତେକ ମୂର୍ତ୍ତି ବିସର୍ଜନ କରାଯାଇଥିଲା। ପଶ୍ଚିମବଙ୍ଗରେ ମୂର୍ତ୍ତି ବିସର୍ଜନ ପାଇଁ ପ୍ରଶାସନ ପକ୍ଷରୁ କେତେକ ନଦୀ ଓ ପୋଖରୀ ଘାଟରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମୂର୍ତ୍ତି ବିସର୍ଜନ ପାଇଁ ବାଜେ କଦମତାଲା ଘାଟ, ଦୋଇ ଘାଟ, ଜଜର୍ସ ଘାଟ, ଅହିରିତୋଲା ଘାଟ, ବାଗ୍ ବଜାର ଘାଟ, ରତନବାବୁ ଘାଟ ସମେତ ଗଙ୍ଗାନଦୀର ଘାଟକୁ ସଜାଯାଇଛି। କୌଣସି ଅଘଟଣକୁ ଏଡ଼ାଇବା ପାଇଁ ପୁଲିସ୍ ପାଟ୍ରୋଲିଂ କରାଯାଉଛି। ଆସାମରେ ମୂର୍ତ୍ତି ବିସର୍ଜନ ସମୟରେ ନିୟମ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଆସନ୍ତା ବର୍ଷ ପୁଣି ଥରେ ମା' ଦୁର୍ଗାଙ୍କୁ ସ୍ୱାଗତ କରିବା ଆଶାରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଆଜି ଶେଷଥର ପାଇଁ ପୂଜାମଣ୍ଡପରେ ଏକତ୍ରିତ ହୋଇଛନ୍ତି। ଗୌହାଟୀ ସହରର ବ୍ରହ୍ମପୁତ୍ର ନଦୀରେ ଆନନ୍ଦ ଉତ୍ସାହର ସହ ବିସର୍ଜନ କାର୍ଯ୍ୟ ଚାଲିଛି। ଗତବର୍ଷ ଅକ୍ଟୋବର 8 ତାରିଖରେ ହିଜବୁଲା ଇସ୍ରାଏଲ ମଧ୍ୟରେ ସଂଘର୍ଷ ଆରମ୍ଭ ହେବା ପରଠାରୁ ଲେବାନନ ଉପରେ ଇସ୍ରାଏଲର ଆକାଶମାର୍ଗରୁ ଆକ୍ରମଣରେ 2,255 ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଆକ୍ରମଣରେ ଏପର୍ଯ୍ୟନ୍ତ 10,524ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଲେବାନନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତ ସେପ୍ଟେମ୍ବର ମାସରେ ଲେବାନନ ଉପରେ ଇସ୍ରାଏଲ ଆକ୍ରମଣ ଫଳରେ 1,645 ଜଣଙ୍କର ମୃତ୍ୟୁ ଘଟିଛି। ଇତିମଧ୍ୟରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ସୂଚନା ଦେଇଛି ଲେବାନନରୁ ପ୍ରାୟ 90 ରକେଟ୍ ଏବଂ କ୍ଷେପଣାସ୍ତ୍ର ତାଙ୍କ ଦେଶ ଉପରକୁ ନିକ୍ଷେପ କରାଯାଇଛି ଏବଂ ସେଥିମଧ୍ୟରୁ 2 ଡ୍ରୋନ୍କୁ ନିରସ୍ତ କରିଦିଆଯାଇଛି। ସୂଚନା ଅନୁଯାୟୀ କେତେକ କ୍ଷେପଣାସ୍ତ୍ରକୁ ହାଇଫା ଏବଂ ଆକ୍କୋ ବନ୍ଦର ସମେତ ହାଇଫା ଉପସାଗରକୁ ଲକ୍ଷ୍ୟ କରି ନିକ୍ଷେପ କରାଯାଇଥିବା ବେଳେ ଅନ୍ୟ କେତେକ କ୍ଷେପଣାସ୍ତ୍ରକୁ ଗାଲିଲି ଅଞ୍ଚଳକୁ ଲକ୍ଷ୍ୟ କରି ନିକ୍ଷେପ କରାଯାଇଥିଲା। ତେବେ ଏଥିରେ କେହି ମୃତାହତ ହୋଇନଥିବା ଇସ୍ରାଏଲ ସେନା ସୂଚନା ଦେଇଛି। ପୋଲାଣ୍ଡ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ ବେଆଇନ ପ୍ରବାସକୁ ହ୍ରାସ କରିବା ଲାଗି କେତେକ ଆଶ୍ରୟ ସମ୍ବନ୍ଧିତ ଅଧିକାରକୁ ସାମୟିକ ଭାବେ ସ୍ଥଗିତ ରଖିବାକୁ ଘୋଷଣା କରିଛନ୍ତି। ୱାରସ୍ଠାରେ ଗତକାଲି ଏକ ସିଭିକ୍ ପ୍ଲାଟଫର୍ମ ପାର୍ଟି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ ପୋଲାଣ୍ଡର ନିଷ୍ପଭିକୁ ୟୁରୋପୀୟ ସଂଘ ସ୍ୱୀକୃତି ଦେବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଆଶ୍ରୟ ଅଧିକାର ବଳରେ ଶତ୍ରୁ ରାଷ୍ଟ୍ର ଏବଂ ମାନବ ଚାଲାଣକାରୀମାନେ ଲାଭ ଉଠାଉଛନ୍ତି। ଆଇସିସି ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ସନ୍ଧ୍ୟାରେ ଗ୍ରୁପ୍ ଏ'ର ଏକ ମ୍ୟାଚ୍ରେ ଭାରତ ଅଷ୍ଟ୍ରେଲିଆକୁ ଭେଟିବ। ସାରଜାଠାରେ ଭାରତୀୟ ସମୟ ସନ୍ଧ୍ୟା 7:30ରେ ଏହି ମ୍ୟାଚ୍ ଖେଳାଯିବ। ଅନ୍ୟ ଏକ ମ୍ୟାଚ୍ ଗ୍ରୁପ୍ ବି'ର ଇଂଲଣ୍ଡ ଏବଂ ସ୍କଟଲାଣ୍ଡ ମଧ୍ୟରେ ସାରଜାଠାରେ ଅପରାହ୍ନ 3:30ରେ ଖେଳାଯିବ। ଦୁବାଇ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମରେ ଗତକାଲି ଗ୍ରୁପ୍ ବି'ର ଏକ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ବାଂଲାଦେଶକୁ 7 ପରାସ୍ତ କରିଥିବା ବେଳେ ଗ୍ରୁପ୍ ଏ'ର ଏକ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଶ୍ରୀଲଙ୍କାକୁ 8 ପରାସ୍ତ କରିଥିଲା। ଗ୍ରୁପ୍ ଏ'ର ପଏଣ୍ଟ ତାଲିକାରେ 3 ଯାକ ମ୍ୟାଚ୍ରେ ବିଜୟ ହାସଲ କରି ଅଷ୍ଟ୍ରେଲିଆ 6 ସହ ଶୀର୍ଷରେ ରହିଥିବା ବେଳେ ଭାରତ 3 ମ୍ୟାଚ୍ରୁ 2 ବିଜୟ ଲାଭ କରି 4 ସହ ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ଗ୍ରୁପ୍ ବି'ରେ ଦକ୍ଷିଣ ଆଫ୍ରିକା 6 ସହ ତାଲିକାର ପ୍ରଥମରେ ଏବଂ ୱେଷ୍ଟଇଣ୍ଡିଜ୍ 4 ସହ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ଟେବୁଲ୍ ଟେନିସ୍ରେ ଭାରତର ଶୀର୍ଷ ମାନ୍ୟତାପ୍ରାପ୍ତ ଯୋଡ଼ି ଆଇକା ମୁଖାର୍ଜୀ ଏବଂ ସୁତୀର୍ଥ ମୁଖାର୍ଜୀ କାଜାକିସ୍ତାନର ଅସ୍ତାନାଠାରେ ଚାଲିଥିବା ଏସୀୟ ଚମ୍ପିୟନ୍ସିପ୍ 2024ର ମହିଳା ଡବଲ୍ସରେ ଦେଶ ପାଇଁ ପ୍ରଥମ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ଭାରତୀୟ ଯୋଡ଼ି ଆଜି ସେମିଫାଇନାଲ୍ରେ ଜାପାନର ମିୱା ହରିମୋତୋ ଏବଂ ମିୟୁ କିହାରାଙ୍କୁ 3 ଗୋଲ୍ରେ ପରାସ୍ତ କରି କାଂସ୍ୟ ପଦକ ହାସଲ କରିଛନ୍ତି। ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଆଜିଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନାକୁ ପୂରିଲା 3 ବର୍ଷ। ଆସାମ ଏବଂ ଜମ୍ମୁ କାଶ୍ମୀରର କେତେକ ସ୍ଥାନରେ ଭୂମିକମ୍ପ ଅନୁଭୂତ। ଦୁର୍ଗାପୂଜାର ଶେଷ ଦିନରେ ଆଜି ପଶ୍ଚିମବଙ୍ଗ ଆସାମରେ ବିସର୍ଜନ ଆରମ୍ଭ ଏବଂ ଆଇସିସି ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ରେ ଆଜି ମୁହାଁମୁହିଁ ହେବେ ଭାରତ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଓ ସ୍କଟଲାଣ୍ଡ।